ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে। আপনার হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার উৎসাহিত করুবার জাঁ আমি বিশেষ খুশি। প্রভু আপনার আশীর্বাদ করতু ও আপনার মনস্কামনা পূর্ণ করতু। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু ঈশ্বর নিশ্চিত ভাবে আপনার সমস্যা সমাধান করবে। আসন্তু তাহলে প্রভুঙ্কর বাক্য মধ্যকে যাওয়ার পূর্বর সংক্ষেপে প্রার্থনা করা। আমার সৃষ্টিকর্তা তথা উদ্ধারকর্তা প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু তোমার বিশ্বস্ততা, তোমার উত্তমতা, তোমার মঙ্গলদান, তোমার সুরক্ষা। আমার অযোগ্য অপদার্থ মনুষ্য হলে মধ্য তোমার দয়া, তোমার অনুগ্রহ, তোমার অনুকম্পা আমাকে জীবন পাই অতি প্রচুর। যার প্রতিদানে প্রভু আমি কিছু দেই পারি নাহু কি দেই মধ্যে পারিবু নাহি, মাত্র নিবেদন প্রার্থনা করুছি প্রভু, যে মহৎ অভিপ্রায় নেই তুমি আমাকে এই জগৎ মধ্যে রক্ষিছ, যেপরি তাহা আমি সফল করে পারিবু, সেথিপাই প্রভু তুমি আমাকে জ্ঞান বিশিষ্ট অন্তকরণ দান কর। তোমার বাক্য মধ্যে দিয়ে প্রভু তুমি আমাকে তোমার নিকটবর্তী করাও, তোমার পথরে চালিবা নিমন্তে আমাকে শক্তি দিও। প্রত্যেক শ্রোতাবন্ধু তুমি আশীর্বাদ করে প্রত্যেক মনস্কামনা তুমি পূর্ণ কর। এই সমস্ত প্রার্থনা আমার উদ্ধারকর্তা জীবিত পুনরুত্থিত প্রিয় প্রভু যীশু নামে এই অল্প ভিক্ষা মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যকে যা। আজ আমি গীত সংহিতা 104 পর্বর সাত পদরু অধ্যয়ন আরম্ভ করিবা নিমন্তে যা। তবে এখানে মু আপনকু স্মরণ করাই দেবা পাই চাহে, যা মানে ঈশ্বরঙ্কর সেই সৃষ্টির মধ্যে অছু, ঈশ্বর কিপরি ভাবরে এই জগৎকু সৃষ্টি কলে তাহা মানে গত পাঠে মধ্যে অধ্যয়ন করি সারিছু, আর আজি মধ্যে আমি তহির ক্রমশ্য অধ্যয়ন করিবা নিমন্তে যা। তবে গীত 104 পর্বর সাত ও আট পদে এইপরি লেখা আছে, তুম ধমকরে সেসবু পড়াইলে, তুম্ভ বজ্রধ্বনি সেসব শীঘ্র চালগলে, সেসব পর্বতগণ উপরে উঠি ও সমস্থলরে ଓହ୍ଲାଇ ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ। ସେ ଜଳ ଓ ସ୍ଥଳ ମଧ୍ୟରେ ଏକ ସୀମା ମଧ୍ୟ ନିରୂପଣ କଲେ, ଯେପରି ସମୁଦ୍ର ସୀମା ଲଙ୍ଘନ ନ କରେ, କିମ୍ବା ଜଳଭାଗ ଯେପରି ପୁନର୍ବାର ପୃଥିବୀ କି ଆଚ୍ଛାଦନ ନ କରେ, ଏଥିନିମନ୍ତେ ସେ ତହିଁର ସୀମା ନିରୂପଣ କଲେ, ଯାହାକି ଆଦିପୁସ୍ତକ ପ୍ରଥମ ପର୍ବର 14 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହାପରେ ଆମେ 19 ପଦ ମଧ୍ୟକୁ ଯିବା। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି, ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ। ସୃଷ୍ଟିର ଚତୁର୍ଥ ଦିନ ଈଶ୍ୱର ସୂର୍ଯ୍ୟ ଚନ୍ଦ୍ରକୁ ସୃଷ୍ଟି କରିନଥିଲେ, ମାତ୍ର ସେ କେବଳ କହିଲେ, ଯାହାକି ଆଦିପୁସ୍ତକ ପ୍ରଥମ ପର୍ବର 14 ପଦରେ ଲେଖା ଅଛି। ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ତାହାଙ୍କର ଆଦେଶରେ ପରିଚାଳିତ ହୁଅନ୍ତି, ଓ ଯାହାଫଳରେ ଋତୁ ମଧ୍ୟ ସମୟାନୁକ୍ରମେ ନିୟନ୍ତ୍ରିତ ହୋଇଥାଏ। ଏହାପରେ 104 ପର୍ବର 25 ଓ 26 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ, ତୁମେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ, ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ, ସେହି ସମୁଦ୍ର ବୃହତ୍ ଓ ପ୍ରଶସ୍ତ, ତହିଁମଧ୍ୟରେ ଜଳଚର କ୍ଷୁଦ୍ର ଓ ବୃହତ୍ ଅସଂଖ୍ୟ ଜନ୍ତୁ ଅଛନ୍ତି, ତହିଁରେ ଜାହାଜ ଗତାୟତ କରେ, ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିଆଥନ୍ ଥାଏ। ପଞ୍ଚମ ଦିନ ଈଶ୍ୱର ପ୍ରାଣୀମାନଙ୍କୁ ସୃଷ୍ଟି କଲେ, ଯାହାକି ଆଦିପୁସ୍ତକ ପ୍ରଥମ ପର୍ବର 20 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଯେତେବେଳେ ଆମମାନେ ସମୁଦ୍ରକୁ ଲକ୍ଷ୍ୟ କରୁ, ଆମମାନଙ୍କୁ ଅତି ଆଶ୍ଚର୍ଯ୍ୟ ଲାଗେ। ପ୍ରକୃତରେ ଈଶ୍ୱରଙ୍କ ସୃଷ୍ଟି କେତେ ମହାନ, କେତେ ଆଶ୍ଚର୍ଯ୍ୟ, ଏପରିକି ସେହି ସମୁଦ୍ର ମଧ୍ୟରେ କେତେ ଯେ କ୍ଷୁଦ୍ର ଓ ବୃହତ୍ ଜନ୍ତୁଗୁଡ଼ିକ ଅଛନ୍ତି, ତାହା ଏପର୍ଯ୍ୟନ୍ତ ମଧ୍ୟ ମନୁଷ୍ୟ ସମ୍ପୂର୍ଣ୍ଣ ଭାବେ ଆବିଷ୍କାର କରିପାରିନାହିଁ। ବାସ୍ତବରେ ଈଶ୍ୱରଙ୍କ ସୃଷ୍ଟିକୁ ଦେଖିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ବର୍ତ୍ତମାନ ମନୁଷ୍ୟ ବିଷୟ ନେଇ କ'ଣ କୁହାଯାଇପାରେ? 104 ପର୍ବର 30 ପଦରେ ଲେଖା ଅଛି, ତୁମ୍ଭେ ଆପଣ ଆତ୍ମା ପଠାଇଲେ ସେମାନେ ସୃଷ୍ଟ ହୁଅନ୍ତି, ଆଉ ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ। ଏହା ମନୁଷ୍ୟ ସୃଷ୍ଟିର ବିଷୟକୁ ପ୍ରକାଶ କରେ। ମନୁଷ୍ୟ ବର୍ତ୍ତମାନ ଏହି ଜଗତରେ ସ୍ଥାନ ପାଇବାକୁ ଯାଉଅଛି, ତେବେ ତାହା ନିମନ୍ତେ ଗୃହ ପ୍ରସ୍ତୁତ ହୋଇଅଛି। 104 ପର୍ବର 31 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ, ସଦାପ୍ରଭୁ ଆପଣା କାର୍ଯ୍ୟ ସକଳରେ ଆନନ୍ଦ କରନ୍ତୁ। ଯେତେବେଳେ ତାହାଙ୍କର ସୃଷ୍ଟି ସମାପ୍ତ ହେଲା, ଈଶ୍ୱର ତାହା ଦେଖିଲେ ଓ ଏହା ତାହାଙ୍କ ଦୃଷ୍ଟିରେ ଉତ୍ତମବୋଧ ହେଲା। ଏହାପରେ 32-34 ପଦରେ ଲେଖା ଅଛି, ସେ ପୃଥିବୀ କି ଅନାଇଲେ ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ ସେମାନେ ଧୂମ ଉଦ୍ଗାର କରନ୍ତି। ମୁଁ ବଞ୍ଚିଥିବା ଯାଏଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, ମୋର ଅସ୍ତିତ୍ୱ ଥିବା ଯାଏଁ ମୁଁ ମୋର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି, ତାହାଙ୍କ ପ୍ରତି ମୋ ଧ୍ୟାନ ସୁନିଶ୍ଚିତ ହେଉ, ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମନୁଷ୍ୟ ଏହି ଜଗତରେ ଈଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ସୃଷ୍ଟ ହୋଇଅଛି, କିନ୍ତୁ ସେ ଯାହା ହେଉନା କାହିଁକି ଲେଖା ଅଛି, ଯାହାକି 104 ପର୍ବର 35 ପଦରେ, ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। ହେ ମୋର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର, ତୁମେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। ମନୁଷ୍ୟ ପାପ କରିଅଛି, ତେଣୁ ଈଶ୍ୱର କ'ଣ କରିବେ? ସେ ତାହାକୁ ଏହି ଧରାପୃଷ୍ଠରୁ ଉଚ୍ଛିନ୍ନ କରିବେ। ପ୍ରିୟ ବନ୍ଧୁ, ଆପଣ ଯଦି ଖ୍ରୀଷ୍ଟଙ୍କ ପ୍ରତି ନ ଫେରନ୍ତି, ତାହେଲେ ଆପଣ ରକ୍ଷା ପାଇପାରିବେ ନାହିଁ। ତେଣୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସନ୍ତୁ, ତାଙ୍କଠାରେ ନିଜର ଜୀବନକୁ ସମର୍ପଣ କରନ୍ତୁ, ତାହେଲେ ସେ ଆପଣଙ୍କୁ ରକ୍ଷା କରିବେ। ଆସନ୍ତୁ, ଏହାପରେ ଆମେ 105 ଓ 106 ଗୀତ ମଧ୍ୟକୁ ଯିବା। ଅବ୍ରାହମଙ୍କ ସମୟଠାରୁ ମୋଷାଙ୍କ ସମୟ ପର୍ଯ୍ୟନ୍ତ ଇତିହାସରେ ଏହି ଗୀତ 105 ପର୍ବଟି ଈଶ୍ୱରଙ୍କ ପ୍ରତି ଉଦ୍ଦିଷ୍ଟ। ଏହା ସମ୍ଭବତଃ ଦାଉଦଙ୍କ ଦ୍ୱାରା ଲିଖିତ ହୋଇଥିଲା କାରଣ ଏହି ଗୀତର ପ୍ରଥମ ଭାଗ ପ୍ରଥମ ବଂଶାବଳୀ ଷୋହଳ ପର୍ବର ଆଠ ପଦରୁ ବାଇଶ ପଦ ମଧ୍ୟରେ ଉଲ୍ଲେଖ ହୋଇଥିବା ବିବରଣୀ ସହିତ ସମାନ, ଯାହାକି ଦାଉଦ ସେହି ଜେରୁସାଲମକୁ ସମାଗମ ତମ୍ବୁ ଆଣିବା ସମୟର ଘଟଣାକୁ ପ୍ରକାଶ କରେ। ଏହା ଇସ୍ରାଏଲ୍ର ଇତିହାସକୁ ପ୍ରକାଶ କରେ। ତେବେ ଦେଖନ୍ତୁ ଗୀତ ଶହେ ପାଞ୍ଚ ପର୍ବର ପ୍ରଥମ ପଦରୁ ଛଅ ପଦ ମଧ୍ୟରେ ଲେଖା ଅଛି, ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ତୁମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କଥୋପକଥନ କର, ତୁମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର। ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର, ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର। ହେ ତାହାଙ୍କ ଦାସ ଅବ୍ରାହ୍ମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ ଜାକୁବର ସନ୍ତାନଗଣ, ତୁମେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖ ନିର୍ଗତ ଶାସନ ସକଳ ସ୍ମରଣ କର। ସେ ଅବ୍ରାହ୍ମଙ୍କ ସମୟର ଇତିହାସକୁ ଚାଲିଯାଆନ୍ତି ଓ ସେହି ଅବ୍ରାହ୍ମ ଇସହାକ ଓ ଜାକବଙ୍କ ସହିତ କରିଥିବା ନିୟମକୁ ସ୍ମରଣ କରାଇ ଦିଅନ୍ତି। ଏହାପରେ ସେ ସେମାନଙ୍କୁ ଜୋସେଫଙ୍କ ପର୍ଯ୍ୟନ୍ତ ଓ ସେହି ମିଶର ପର୍ଯ୍ୟନ୍ତ କଢ଼ାଇ ଆଣନ୍ତି। ଶହେ ପାଞ୍ଚ ପର୍ବର ତେଇଶ ପଦରେ ଲେଖା ଅଛି, ଇସ୍ରାଏଲ୍ ମଧ୍ୟ ମିଶର ଦେଶକୁ ଆସିଲା ଓ ଜାକୁବ ହାମ୍ ଦେଶରେ ପ୍ରବାସ କଲା। କିନ୍ତୁ ଯେତେବେଳେ ତାହାଙ୍କର ଲୋକମାନେ ମିସ୍ତ୍ରୀୟମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଲେ, ସେତେବେଳେ ସେ ମୋସାଙ୍କୁ ପଠାଇ ସେମାନଙ୍କୁ ଉଦ୍ଧାର କଲେ। ଶହେ ପାଞ୍ଚ ପର୍ବର ଛବିଶ ଓ ସତେଇଶ ପଦରେ ଲେଖା ଅଛି, ସେ ଆପଣା ସେବକ ମୋସାଙ୍କୁ ଓ ଆପଣା ମନୋନୀତ ହାରଣଙ୍କୁ ପଠାଇଲେ, ସେମାନେ ଲୋକମାନଙ୍କ ମଧ୍ୟରେ ତାହାଙ୍କର ବିବିଧ ଲକ୍ଷଣ ଓ ହାମ୍ ଦେଶରେ ନାନା ଅଦ୍ଭୁତ କର୍ମ ପ୍ରକାଶ କଲେ। ମାତ୍ର ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ, ଯାହାକି ଅଠତିରିଶ ପଦରେ ଲେଖା ଅଛି, ସେମାନେ ପ୍ରସ୍ଥାନ କରନ୍ତେ ମିଶର ଆନନ୍ଦିତ ହେଲା, କାରଣ ସେମାନଙ୍କ ବିଷୟକ ଭୟ ସେମାନଙ୍କ ଉପରେ ପଡ଼ିଥିଲା। ଯେତେବେଳେ ଇସ୍ରାଏଲ୍ ସନ୍ତାନଗଣ ମିଶର ପରିତ୍ୟାଗ କଲେ, ସେତେବେଳେ ମିଶ୍ରୀୟମାନେ ଆନନ୍ଦିତ ହେଲେ, କାରଣ ଈଶ୍ୱର ସେହି ମିଶ୍ରୀୟମାନଙ୍କୁ ମହାମାରୀ ଦ୍ୱାରା ଆଘାତ କଲେ। ଏହାପରେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ସେହି ପ୍ରତିଘାତ ଦେଶକୁ କଢ଼ାଇ ଆଣିଲେ। ଏହି ସମସ୍ତ ବିଷୟକୁ ସ୍ମରଣ କରି ଗୀତରଚକ ଈଶ୍ୱରଙ୍କର ପ୍ରଶଂସା କରନ୍ତି। ପ୍ରିୟ ବନ୍ଧୁ, ଆପଣ ଆପଣଙ୍କ ଅତୀତ ଜୀବନର ସମସ୍ତ ବିଷୟକୁ ସ୍ମରଣ କରି ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ। ତାହା ହେଉଛି ମନୁଷ୍ୟର ପୁଣ୍ୟ କର୍ତ୍ତବ୍ୟ କର୍ମ। ଏହାପରେ ଗୀତ ଶହେ ଛଅ ପର୍ବଟି ମଧ୍ୟ ସେହିପରି ଆଉ ଏକ ଐତିହାସିକ ଗୀତ ଓ ଏହା ଗଣନା ବିଭାଗକୁ ସମାପ୍ତ କରେ। ଏହା ଇସ୍ରାଏଲ୍ ସନ୍ତାନଗଣର ସେହି ପ୍ରାନ୍ତର ଯାତ୍ରାକୁ ଅନୁସରଣ କରେ। ଦେଖନ୍ତୁ ଏହା ଏହିପରି ଆରମ୍ଭ ହୁଏ, ଗୀତ ଶହେ ଛଅ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ। ଏହି ଗୀତଟି ମଧ୍ୟ ପାପ ସ୍ୱୀକାରୋକ୍ତିର ବିଷୟକୁ ପ୍ରକାଶ କରେ। ଏହାପରେ ଗୀତ ଶହେ ଛଅ ପର୍ବର ଛଅ ପଦରେ ଲେଖା ଅଛି, ଆମ୍ଭେମାନେ ଆପଣାମାନଙ୍କ ପିତୃଗଣ ତୁଲ୍ୟ ପାପ କରିଅଛୁ, ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ମାନେ ଅଧର୍ମ କରିଅଛୁ। ଆପଣ ଯଦି ଆପଣଙ୍କ ଅତୀତ ଜୀବନକୁ ସମୀକ୍ଷା କରନ୍ତି ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଫେରି ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି ଓ ନିଜର ପାପ ସବୁ ସ୍ୱୀକାର କରି କ୍ଷମା ମାଗନ୍ତି, ତାହେଲେ ଆପଣ ଈଶ୍ୱରଙ୍କର ଧନ୍ୟବାଦ ନ କରି ରହିପାରିବେ ନାହିଁ। ଆପଣ ଆପଣଙ୍କର ପରିତାଳ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବେ। ଆଉ ଏହି ଗୀତଗୁଡ଼ିକ ଅତି ଚମତ୍କାର ଗୀତ। ଏହି ଗୀତଟି ଇସ୍ରାଏଲ୍ର ବିଫଳତା ଓ ଇସ୍ରାଏଲ୍ ପ୍ରତି ଈଶ୍ୱରଙ୍କର ବିଶ୍ୱସ୍ତତାକୁ ପ୍ରକାଶ କରେ। ପ୍ରିୟ ବନ୍ଧୁ, ଆଜି ମନୁଷ୍ୟ ହିସାବରେ ଆମମାନେ ଈଶ୍ୱରଙ୍କ ନିକଟରେ ଅବିଶ୍ୱସ୍ତ। ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ହେଉ, ଆମମାନେ ପ୍ରଭୁଙ୍କ ଦୃଷ୍ଟିରେ ଅବିଶ୍ୱସ୍ତ ହୋଇଯାଉ, ମାତ୍ର ସେ ବିଶ୍ୱସ୍ତ। ଆମମାନେ ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ରହିପାରିନଥାଉ, ମାତ୍ର ସେ ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ। ସେ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସେ ସାଧନ କରୁଅଛନ୍ତି, କରନ୍ତି ଓ କରିବା ପାଇଁ ଯାଉଅଛନ୍ତି। ତାଙ୍କ ବାକ୍ୟ ମଧ୍ୟରେ ଯାହା ସେ ପ୍ରତିଜ୍ଞା କରିଅଛନ୍ତି ତାହା ସେ ସଫଳ କରିବା ନିମନ୍ତେ ଯାଉଅଛନ୍ତି। ତେଣୁ ଆସୁ ଆମମାନେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ରହି ସବୁ ଅବସ୍ଥାରେ ସନ୍ତୁଷ୍ଟ ରହି ତାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। ଆସନ୍ତୁ ଏହାପରେ ଆମମାନେ ଗୀତ ସଂହିତା 107 ପର୍ବ ମଧ୍ୟକୁ ଯିବା। ତେବେ ଗୀତ ସଂହିତା 107-150 ପର୍ବ ମଧ୍ୟରେ ଆମେ ଦ୍ୱିତୀୟ ବିବରଣ ବିଭାଗ ମଧ୍ୟକୁ ପ୍ରବେଶ କରିବା ପାଇଁ ଯାଉଅଛୁ। ଏହି ଗୀତ ସଂହିତା ପୁସ୍ତକର 107 ପର୍ବ ଦ୍ୱିତୀୟ ବିବରଣ ବିଭାଗକୁ ଆରମ୍ଭ କରେ। ଏହି 107 ପର୍ବ ମଧ୍ୟରେ ଭାବାଣୀ ଆକାରରେ ଭବିଷ୍ୟତରେ ଇସ୍ରାଏଲ୍ର ଅବଶିଷ୍ଟାଂଶଙ୍କର ପୁନର୍ବାର ଏକତ୍ରୀକରଣ ଓ ସେହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାର ବିଷୟ ପରିଲକ୍ଷିତ ହୁଏ। ସେମାନେ ସେମାନଙ୍କର ଅତୀତ ଜୀବନକୁ ଲକ୍ଷ୍ୟ କରି ଈଶ୍ୱର ସେମାନଙ୍କୁ କେଉଁପରି ଭାବେ କଢ଼ାଇ ଆଣିଲେ, ସେମାନଙ୍କ ପ୍ରତି ବ୍ୟବହାର କଲେ, ସେମାନଙ୍କୁ ନମ୍ର କରାଇଲେ ଓ ସେମାନଙ୍କୁ ସୁରକ୍ଷା କରି ରକ୍ଷା କଲେ, ସେହିସବୁ ସ୍ମରଣ କରାଇ ଦିଅନ୍ତି। ଯୁଗ ଯୁଗ ଧରି ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ପ୍ରକାର ଅନୁଭୂତି ସେମାନଙ୍କ ବ୍ୟକ୍ତିଗତ ଜୀବନର ଅନୁଭୂତି ମଧ୍ୟ ଦେଇ ଅଂଶୀ କରାଇଛନ୍ତି ଓ ସେହିସବୁ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଗୀତ 107 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱର ଉତ୍ତମ। ତେବେ ଏହି ଗୀତର ଏକ ଭାବବାଣୀ ସମ୍ବନ୍ଧୀୟ ବିଷୟବସ୍ତୁ ରହିଅଛି, ଯାହାକୁ ଜାଣିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ଜଣେ ପ୍ରାନ୍ତର ଭ୍ରମଣକାରୀ ଜିହୁଦୀର ଗୀତ, ଯେତେବେଳେ ସେ ସେହି ପ୍ରତିଜ୍ଞାତ ଦେଶରେ ପୁନର୍ବାର ପ୍ରବେଶ କରେ। ଏହା ମଧ୍ୟ ଆଜି ଆମମାନଙ୍କ ଜୀବନ ନିମନ୍ତେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ଓ ଯୁଗ ଯୁଗ ଧରି ଅନେକ ଭକ୍ତମାନଙ୍କର ହୃଦୟକୁ ଆଶୀର୍ବାଦଯୁକ୍ତ କରିଅଛି, କାରଣ ଈଶ୍ୱର ହେଉଛନ୍ତି ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ତେବେ ଏହି ଗୀତଟି 4 ପଦରେ ବିଭକ୍ତ ଓ ଘୋଷାଟି 3 ପୁନରାବୃତ୍ତି ହୋଇଅଛି, ଯାହାକି 8 ପଦରେ, 21 ପଦରେ ଓ 31 ପଦରେ ପରିଲକ୍ଷିତ ହୁଏ। ତେବେ ଗୀତ 107 ପର୍ବର ପ୍ରଥମ 7 ପଦ ମଧ୍ୟରେ ଭ୍ରମଣକାରୀମାନଙ୍କୁ ଚାଳନା ଦେବାରେ ଈଶ୍ୱରଙ୍କର ଅନୁଗ୍ରହକୁ ଲକ୍ଷ୍ୟ କରିବା। 107 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ, ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ। ପ୍ରକୃତରେ ଈଶ୍ୱର ମଙ୍ଗଳମୟ ଓ ଆମମାନେ ଯଦି ତାହାଙ୍କର ମଙ୍ଗଳଦାନ ସବୁକୁ ନିଜ ଜୀବନରେ ଉପଲବ୍ଧି କରିଅଛୁ, ତାହେଲେ ଆମେ ତାହାଙ୍କର ଧନ୍ୟବାଦ ତଥା ପ୍ରଶଂସା କରିବା ଉଚିତ। ଆମେ ଅନ୍ୟମାନଙ୍କୁ ମଧ୍ୟ ତାହା ଜଣାଇବା ଉଚିତ। ଈଶ୍ୱର ମଙ୍ଗଳମୟ, କିନ୍ତୁ ଆଜି ଜଗତରେ ତାହାଙ୍କର ସୁଖ୍ୟାତି ନାହିଁ, ତାହାଙ୍କର ସୁଖ୍ୟାତି ମନ୍ଦ ଅଟେ। ସୁଖ୍ୟାତି ହେଉଛି ଏକ ବିଷୟ ଯାହାକି ଲୋକମାନେ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି। ଏହି ଜଗତରେ ଲୋକମାନଙ୍କ ମଧ୍ୟରେ ଅନେକ ବନ୍ଧୁ ନାହାନ୍ତି କିମ୍ବା ସପକ୍ଷବାଦୀ ନାହାନ୍ତି ଯେଉଁମାନେ କି ବିଚାରାଳୟରେ ଈଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେବେ। ହୋଇପାରେ ତାହାଙ୍କ ସପକ୍ଷରେ ଠିଆ ହୋଇ କହିବା ନିମନ୍ତେ ଅତି ଅଳ୍ପ ସଂଖ୍ୟକ ବାହାରିବେ। ଯଦି ଆପଣଙ୍କର ସନ୍ଦେହ ହେଉଛି, ତାହେଲେ ଏହି ଜଗତର ଲୋକମାନଙ୍କର ଈଶ୍ୱରଙ୍କ ପ୍ରତି ଚିନ୍ତାଧାରାକୁ ଲକ୍ଷ୍ୟ କରନ୍ତୁ। ସେମାନେ ଈଶ୍ୱରଙ୍କୁ ଜଣେ ବିନାଶକ ଦେବତା ଭାବେ ଚିତ୍ରଣ କରନ୍ତି, ଯେ କି ଉଦ୍ଧାର କରନ୍ତି ନାହିଁ କି ତାହାଙ୍କର ସୃଷ୍ଟ ପ୍ରାଣୀମାନଙ୍କର ସୁରକ୍ଷା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ କି ସେମାନଙ୍କୁ ପ୍ରେମ କରନ୍ତି ନାହିଁ। ସେ ଏକ ଦେବତା ଯାହାଙ୍କ ନିକଟକୁ ଜଣେ ବ୍ୟକ୍ତି ସିଧାସଳଖ ଯାଇପାରିବ ନାହିଁ। ଅନେକ ଆଜି ଈଶ୍ୱରଙ୍କୁ ଜଣେ ପୋଲିସ ବୋଲି ଭାବନ୍ତି, ଯେ କି ସେମାନଙ୍କର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଧରିବା ନିମନ୍ତେ ଘୁରି ବୁଲୁଥାନ୍ତି। ଆଜି ତାହା ହିଁ ହେଉଛି ଅନେକ ଲୋକଙ୍କର ଚିନ୍ତାଧାରା। ଯଦି କେହି ଈଶ୍ୱରଙ୍କୁ ମଙ୍ଗଳମୟ ବୋଲି କହିବାକୁ ଯାଉଅଛି, ତାହେଲେ ଏହା ତାହାଙ୍କର ଉଦ୍ଧାରପ୍ରାପ୍ତ ବ୍ୟକ୍ତି। ଈଶ୍ୱର ମଙ୍ଗଳମୟ ଏହା କୌଣସି ଏକ ସ୍ଲୋଗାନ ନୁହେଁ ବା କାହାଣୀ ନୁହେଁ, ଏହା ନିରାଟ ସତ୍ୟ। ଏହା ପ୍ରମାଣିତ ହୋଇଅଛି। ଏହା ତାହାଙ୍କର ଉଦ୍ଧାରପ୍ରାପ୍ତ ବ୍ୟକ୍ତି ହିଁ ଅନୁଭବ କରେ ଓ ଉପଲବ୍ଧି କରେ। ପ୍ରକୃତରେ ଈଶ୍ୱରଙ୍କୁ ଯେପରି ଜାଣିବା କଥା ଓ ତାହାଙ୍କୁ ପ୍ରକାଶ କରିବା କଥା ମନୁଷ୍ୟ ତାହା କରିପାରେ ନାହିଁ। ମନୁଷ୍ୟ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଚିନ୍ତା କରେ ନାହିଁ, ମାତ୍ର ବିନାଶକ ଭାବେ ଚିନ୍ତା କରେ, ଯିଏକି ତାହାଙ୍କର ସୃଷ୍ଟ ପ୍ରାଣୀମାନଙ୍କର ଯତ୍ନ ନିଅନ୍ତି ନାହିଁ। ଯଦି କେହି ଈଶ୍ୱରଙ୍କୁ ଉତ୍ତମ ବୋଲି ପ୍ରକାଶ କରେ, ତାହାର ଅର୍ଥ ସେ ତାହାଙ୍କର ସେହି ଉଦ୍ଧାରର ପ୍ରେମ ତଥା ଅନୁଗ୍ରହକୁ ପ୍ରକାଶ କରେ। ସେ ସେମାନଙ୍କୁ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ, ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି। ତାହେଲେ ସେମାନେ କିଏ? ସେମାନେ ହେଉଛନ୍ତି ଇସ୍ରାଏଲ ଜାତି। ଏହାପରେ 107 ପର୍ବର 4 ପଦରୁ 7 ପଦ ମଧ୍ୟରେ ଲେଖା ଅଛି, ସେମାନେ ପ୍ରାନ୍ତରରେ ନିର୍ଜନ ପଥରେ ଭ୍ରମଣ କଲେ, ସେମାନେ କୌଣସି ବସତି ନଗର ପାଇଲେ ନାହିଁ, କ୍ଷୁଦିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା। ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ। ଆହୁରି ସେମାନେ ଯେପରି ବସତି ନଗରକୁ ଯାଇପାରିବେ, ଏଥିପାଇଁ ସେମାନଙ୍କୁ ସଳଖ ପଥରେ ଘେନିଗଲେ। ଏହି ଗୀତ ସଂହିତାରେ ଦ୍ୱିତୀୟ ବିବରଣର ବିଭାଗକୁ ଆରମ୍ଭ କରେ ଓ ଦ୍ୱିତୀୟ ବିବରଣ ପୁସ୍ତକ ସହିତ ଯୋଗାଯୋଗ ସ୍ଥାପନ କରେ। ତେବେ ଏହି ବିଭାଗଟି ଈଶ୍ୱରଙ୍କ ବାକ୍ୟର ପୂର୍ଣ୍ଣତା ଓ ପ୍ରଶଂସାର ବିଷୟ ନେଇ ପ୍ରକାଶ କରେ। ଦ୍ୱିତୀୟ ବିବରଣ 28 ପର୍ବର 64-65 ପଦ ଅନୁଯାୟୀ ଈଶ୍ୱର ସେମାନଙ୍କୁ କହିସାରିଛନ୍ତି ଯେ ସେମାନେ ସେମାନଙ୍କର ପାପ ନିମନ୍ତେ ଛିନ୍ନଭିନ୍ନ ହୋଇଯିବେ, ଆଉ ଏହା ହିଁ ହେଉଛି ଜିହୁଦୀମାନଙ୍କର ଛବି ଯେତେବେଳେ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇ ସେମାନଙ୍କ ଦେଶରୁ ବହିଷ୍କୃତ ହେଲେ। ତେବେ ଏଠାରେ ଏହିପରି ଲେଖା ଅଛି, ପୁଣି ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଆନ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ, ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ। ତୁମେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ ତଳିପାର କିଛି ବିଶ୍ରାମ ହେବ ନାହିଁ। ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍କମ୍ପ ଓ ଚକ୍ଷୁ କ୍ଷୀଣତା ଓ ପ୍ରାଣବ୍ୟଥା ଦେବେ। ଦେଖନ୍ତୁ, ଈଶ୍ୱର ସେମାନଙ୍କୁ ପୁନର୍ବାର ସଂଗ୍ରହ କରି ସେମାନଙ୍କୁ ସେମାନଙ୍କର ଦେଶ ଅଧିକାର ସ୍ୱରୂପେ ପ୍ରଦାନ କରି ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବେ। ଏହା ଈଶ୍ୱରଙ୍କର ତାହାଙ୍କର ଲୋକମାନଙ୍କ ଉପରେ ଅନୁଗ୍ରହର ବିଷୟକୁ ପ୍ରକାଶ କରେ। ଏହା ଆଜି ମଧ୍ୟ ଆମମାନଙ୍କ ଜୀବନ ନିମନ୍ତେ ପ୍ରଯୁଜ୍ୟ। ଈଶ୍ୱର ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି ଓ ସେ ଆମମାନଙ୍କ ନିମନ୍ତେ ଆପଣାର ପ୍ରାଣଦାନ କରିଅଛନ୍ତି। ଏହା ମୋ ବିଷୟ ନେଇ ପ୍ରକାଶ କରେ। ଈଶ୍ୱର ଏହି ଜଗତ ରୂପକ ପ୍ରାନ୍ତର ମଧ୍ୟରେ ପହଞ୍ଚି ମୋତେ ଉଦ୍ଧାର କଲେ। ସେ ଆପଣଙ୍କ ନିମନ୍ତେ ତାହା ହିଁ କରିବେ ଯଦି ସେ ତାହା ସେପରି କରିନାହାନ୍ତି। ଏହା ହିଁ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ସୁରକ୍ଷା ଦେବା ନେଇ ଏକ ଚମତ୍କାର ଛବି ପ୍ରଦାନ କରେ। ଈଶ୍ୱର ଇସ୍ରାଏଲ ଜାତିକୁ ପରିତ୍ୟାଗ କରିନାହାନ୍ତି। ପ୍ରକୃତରେ ଈଶ୍ୱର ଆଜି ଆପଣଙ୍କୁ ବା ମୋତେ ମଧ୍ୟ ପରିତ୍ୟାଗ କରିନାହାନ୍ତି। ଏହି ବିଭାଗରେ ଆମମାନଙ୍କ ନିମନ୍ତେ ଏକ ସମ୍ବାଦ ରହିଅଛି। ଏହି ଅଂଶରେ ଆମେ ଈଶ୍ୱରଙ୍କ ଅନୁଗ୍ରହଜନକ ସୁରକ୍ଷାର ବିଷୟକୁ ଆମେ ଲକ୍ଷ୍ୟ କରୁଅଛୁ। ତେବେ ଆସନ୍ତୁ ଏହାପରେ ଆମେ 107 ପର୍ବର 8 ପଦରୁ 16 ପଦ ମଧ୍ୟରେ ବନ୍ଦୀମାନଙ୍କୁ ଉଦ୍ଧାର କରିବା ନେଇ ଈଶ୍ୱରଙ୍କ କ୍ଷମା ଦେବାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ଯିବା। ଯେତେବେଳେ ଆମେ ଏହି ଅଂଶ ମଧ୍ୟକୁ ପ୍ରବେଶ କରିବା, ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଈଶ୍ୱର ବନ୍ଦୀମାନଙ୍କୁ ମୁକ୍ତ କରନ୍ତି ଓ ଆମେ ଜଣେ ବନ୍ଦୀର ଛବି ଲକ୍ଷ୍ୟ କରିବାକୁ ପାରିବା। ଏହା ସେହି ଇସ୍ରାଏଲର ଦଶାକୁ ପ୍ରକାଶ କରେ ଯାହାକି ସେହି ଆଗାମୀ ମହାକ୍ଲେଶର ସମୟରେ ଇସ୍ରାଏଲ ପ୍ରତି ଘଟିବା ପାଇଁ ଯାଉଅଛି। ଯଦି ସେହି ସମୟରେ ଇସ୍ରାଏଲ ମଧ୍ୟରୁ କେହି ବନ୍ଦିତ୍ୱାବସ୍ଥାରେ ଥାନ୍ତି, ତାହେଲେ ଈଶ୍ୱର ତାହାକୁ ସେହି ବନ୍ଦିତ୍ୱାବସ୍ଥାରୁ ମୁକ୍ତ କରି ତାହାର ଦେଶକୁ ଫେରାଇ ଆଣିବେ। ଗୀତ 107:8 ଲେଖା ଅଛି, ଆହ ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ। ଆମ୍ଭେମାନେ ଏହି ଗୀତ ମଧ୍ୟକୁ ଯେତେବେଳେ ଯାଉଅଛୁ, ଆମମାନେ ଲକ୍ଷ୍ୟ କରିବାକୁ ପାରିବା ଯେ ଈଶ୍ୱର ବନ୍ଦୀମାନଙ୍କୁ ମୁକ୍ତ କରନ୍ତି ଓ ଆମ୍ଭେମାନେ ବନ୍ଦିତ୍ୱାବସ୍ଥାରେ ଜଣେ ବ୍ୟକ୍ତି ରହିଥିବାର ଏକ ଛବି ଲକ୍ଷ୍ୟ କରିବାକୁ ପାରିବା। ଏହା ଇସ୍ରାଏଲକୁ ଏକ ସମସ୍ୟା ସମୟରେ ରହିଥିବାର ବର୍ଣ୍ଣନା କରେ, ଏକ ମହାକ୍ଲେଶ ଯାହାକି ଆସୁଅଛି। ଯଦି ସେହି ସମୟରେ ଜଣେ ବ୍ୟକ୍ତି କାରାଗାରରେ ରହିଅଛି, ଈଶ୍ୱର ତାହାକୁ ଉଦ୍ଧାର କରିବେ ଓ ତାହାକୁ ନିଜ ଦେଶକୁ ଫେରାଇ ଆଣିବେ। ଦେଖନ୍ତୁ, ସେହି 107 ପର୍ବର 10-16 ପଦ ମଧ୍ୟରେ ଏହିପରି ଲେଖା ଅଛି, କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବପରିସ୍ତଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁଛାୟାରେ ବସିଲେ। ସେମାନଙ୍କ ହୃଦୟକୁ କ୍ଲେଶରେ ଅବନତ କଲେ। ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନଥିଲା। ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ। ସେ ଅନ୍ଧକାର ଓ ମୃତ୍ୟୁଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ। ଆ ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟା ସକାଶେ ତାହାଙ୍କର ପ୍ରଶଂସା କରନ୍ତୁ, ଯେହେତୁ ସେ ପିତ୍ତଳ ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ ଅର୍ଗଳ କାଟି ପକାଇଅଛନ୍ତି। ଏହା ସେହି ବନ୍ଦୀର ଅସହାୟ ଅବସ୍ଥାକୁ ପ୍ରକାଶ କରେ ଓ ଈଶ୍ୱର ତାହାକୁ କିପରି ଉଦ୍ଧାର କରିବା ପାଇଁ ଯାଉଅଛନ୍ତି ତାହା ପ୍ରକାଶ କରେ। ଈଶ୍ୱର ଶିମୋନ ପିତରଙ୍କୁ ସେହି କାରାଗାର ମଧ୍ୟରୁ ମୁକୁଳାଇ ଆଣିଲେ ଓ ସେ ଆଜି ଆପଣଙ୍କୁ ଓ ମୋତେ ସେହି ପାପରୂପକ କାରାଗାର ମଧ୍ୟରୁ ମୁକୁଳାଇବା ନିମନ୍ତେ ପ୍ରସ୍ତୁତ। ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ଆମମାନଙ୍କର କ୍ଷମା ଅଛି, କିନ୍ତୁ ଆମେ କ'ଣ କ୍ଷମାପ୍ରାପ୍ତ ହୋଇଛୁ କି? ଏହି ଗୀତଟି ଚମତ୍କାର ଭାବେ ଈଶ୍ୱରଙ୍କ ଅନୁଗ୍ରହକୁ ପ୍ରକାଶ କରେ ଓ ଭବିଷ୍ୟତରେ ଇସ୍ରାଏଲ୍ ଜାତି ପ୍ରତି ଈଶ୍ୱରଙ୍କ ଉଦ୍ଧାରର ବିଷୟକୁ ପ୍ରକାଶ କରେ, କାରଣ ସେମାନଙ୍କ ମଧ୍ୟରୁ ଅନେକ କାରାଗାର ମଧ୍ୟରେ ରହିବେ, ମାତ୍ର ଈଶ୍ୱର ସେମାନଙ୍କୁ ମୁକ୍ତ କରି ସେମାନଙ୍କର ପ୍ରତିଜ୍ଞାତ ଦେଶ ଅର୍ଥାତ୍ ସେହି ପାଲେଷ୍ଟାଇନ୍ ଦେଶକୁ କଢ଼ାଇ ଆଣିବେ। ତେଣୁ ଆସୁ, ସମୟ ଥାଉଁ ସୁଯୋଗ ଥାଉଁ ସେହି ପ୍ରଭୁ ଶ୍ରୀକୃଷ୍ଣଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ @radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।